ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ୟାରିସ୍ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଧାର୍ଯ୍ୟ ଲକ୍ଷ୍ୟକୁ 9 ବର୍ଷ ପୂର୍ବରୁ ପୂରଣ କରିଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଶେଷ ହେଉଛି ପ୍ରଚାର, ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର 3ଟି ନିର୍ବାଚନୀ ର୍ୟାଲିକୁ କରିବେ ସମ୍ବୋଧନ। ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଜୋର୍ ଧରିଲା ପ୍ରଚାର କାର୍ଯ୍ୟ, ଆସନ୍ତା ଶନିବାର ଦିନ ମତଦାନ। ଏବଂ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜଳବାୟୁ ପରିବର୍ତ୍ତନ ନେଇ ପ୍ୟାରିସ୍ ଆଲୋଚନାର ଧାର୍ଯ୍ୟ ଲକ୍ଷ୍ୟ ଭାରତ ସମୟସୀମା ପୂର୍ବରୁ ପୂରଣ କରିପାରିଛି। ଏକ ବିକାଶଶୀଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଭାରତ 9 ବର୍ଷ ପୂର୍ବରୁ ଏହି ପ୍ରତିଶ୍ରତି ପୂରଣ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁଜରାଟ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଆୟୋଜିତ 4ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଓ ଏକ୍ସପୋ ରି ଇନ୍ଭେଷ୍ଟର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନା ଦ୍ୱାରା ଦେଶର ପ୍ରତ୍ୟେକ ଘରେ ବିଦ୍ୟୁତ୍ ଉତ୍ପାଦନ ହେବାକୁ ଯାଉଛି। ଏହି ଯୋଜନାରେ ସାମିଲ ହେବା ପାଇଁ 1 କୋଟିରୁ ଅଧିକ ଲୋକ ପଞ୍ଜିକରଣ କରିଛନ୍ତି। 3 ଲକ୍ଷରୁ ଅଧିକ ବାସଗୃହ ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଦେଶର 17ଟି ସହରକୁ ସୌର ସହର ଭାବେ ବିକଶିତ କରିବା ସଂକ୍ରାନ୍ତ ଯୋଜନାକୁ ପ୍ରଧାନମନ୍ତ୍ରୀ ଉନ୍କୋଚନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ହାଇଡ୍ରୋଜେନ୍ ସମେତ ବିଭିନ୍ନ ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ କେନ୍ଦ୍ର ସରକାର ଗତ 10 ବର୍ଷ ମଧ୍ୟରେ ନେଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଦେଶର ସବୁଜ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତ ଅଂଶୀଦାର ଏବଂ ବିଶ୍ୱ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି। ସମାରୋହକୁ ସମ୍ବୋଧନ କରି ନବୀକରଣୀୟ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଅକ୍ଷୟ ଶକ୍ତି କ୍ଷେତ୍ରରେ ଦେଶରେ 86% ଅଭିବୃଦ୍ଧି ଘଟିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗୁଜରାଟକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି 4ର୍ଥ ପୁନଃନିବେଶ ବିଶ୍ୱ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ଏକ୍ସପୋର ଆୟୋଜନ କରାଯାଇଛି। ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ନିୟୋଜନ କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ଅଗ୍ରଗତି ଉପରେ ଏହି ବୈଠକରେ ଆଲୋଚନା କରାଯାଉଛି। 3 ଦିନ ଧରି ଚାଲିବାକୁ ଥିବା ଏହି ସମାରୋହରେ 40ରୁ ଅଧିକ ଅଧିବେଶନ ଏବଂ ଅଭିନବ ଆର୍ଥିକ ସହାୟତା, ସବୁଜ ହାଇଡ୍ରୋଜେନ୍ ଓ ଭବିଷ୍ୟତର ଶକ୍ତି ସମାଧାନ ଉପରେ ବିଶେଷ ଆଲୋଚନା କରାଯାଉଛି। 40ଟି ଦେଶର ପ୍ରାୟ 10,000 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନାଗପୁର ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ନାଗପୁର ଷ୍ଟେସନ୍ଠାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ପ୍ରମୁଖ ଉପସ୍ଥିତ ରହିବେ। ଅନ୍ୟ 2ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ସେଗୁଡ଼ିକ ହେଉଛି ପୁଣେ ହୁବଲି ଏବଂ କୋହ୍ଲାପୁର ପୁଣେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରେଳବାଇ ନାଗପୁର ଡିଭିଜନର ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହିବେ। ଜାମ୍ମୁ କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଶେଷ ହେବ। 7ଟି ଜିଲ୍ଲାର 24ଟି ବିଧାନସଭା ଆସନ ଲାଗି ଆସନ୍ତା 18 ତାରିଖ ଦିନ ଭୋଟ୍ ଗ୍ରହଣ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଡୋଡା, କିସ୍ତୱାର, ରାମବନ, ଅନନ୍ତନାଗ, ପୁଲୱାମା, କୁଲଗାଁ ଏବଂ ସୋପିଆନ୍। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା 25 ତାରିଖ ଦିନ ମତଦାନ ହେବାକୁ ଥିବାବେଳେ 1 ଅକ୍ଟୋବର ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍ଦାନ କରାଯିବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଗତ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଯାଞ୍ଚ ପରେ 37 ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ଏହି ପର୍ଯ୍ୟାୟରେ 40ଟି ବିଧାନସଭା ମଣ୍ଡଳୀ ପାଇଁ 449 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। 90 ଆସନ ବିଶିଷ୍ଟ ଜାମ୍ମୁ କାଶ୍ମୀର ବିଧାନସଭାରେ 7ଟି ଆସନ ଅନୁସୂଚିତ ଜାତି ପାଇଁ ଏବଂ 9ଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଅକ୍ଟୋବର 8 ତାରିଖ ଦିନ ଭୋଟ୍ ଗଣତି ହେବ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆଜି ଜାମ୍ମୁ କାଶ୍ମୀର ଡୋଡା ଜିଲ୍ଲାଠାରେ ତିନୋଟି ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ। ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାମବନ, କିସ୍ତୱାଡ଼ ଏବଂ ପଦ୍ଦାରଠାରେ ଆୟୋଜିତ ର୍ୟାଲିରେ ଶ୍ରୀ ଶାହା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିଭଳି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆସନ୍ତା 20 ତାରିଖରେ ଜାମ୍ମୁ ଗସ୍ତରେ ଯାଇ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ସକାଶେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାର ଆୟୋଜନ କରାଯାଇଛି। ହୋରାନା ଏବଂ ନୁଆରାଇଲିଆଠାରେ ଗତକାଲି ରାଷ୍ଟ୍ରପତି ରନିଲ ବିକ୍ରମସିଂହେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ। ତୈଳ ଏବଂ ଗ୍ୟାସ୍ର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ସହ ହୋଇଥିବା ଚୁକ୍ତିକୁ ବଜାୟ ରଖିବା ଏବଂ ଏହାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ। ଉପକୂଳ ଅଞ୍ଚଳରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ସିଂହେ ବିଦ୍ୟାଳୟ ଏବଂ ଶିକ୍ଷକଙ୍କ ଅଭାବକୁ ପୂରଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ସରଜିତ ପ୍ରେମଦାସା ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଥିଲେ ତାଙ୍କ ଦଳ ସରକାରକୁ ଆସିଲେ ଏକ ବିସ୍ତୃତ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକୁ କାର୍ଯ୍ୟକାରୀ କରିବେ। ଅଟକି ରହିଥିବା ଆବାସ ପ୍ରକଳ୍ପଗୁଡ଼ିକୁ ପୁନଃ ଆରମ୍ଭ କରିବାକୁ ସେ ପ୍ରତିଶ୍ରତି ଦେଇଥିଲେ। ଶ୍ରୀଲଙ୍କାରେ ଆସନ୍ତା ଶନିବାର ଦିନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ୟୁରୋପର କେନ୍ଦ୍ରୀୟ ଏବଂ ପୂର୍ବାଞ୍ଚଳରେ ବାତ୍ୟା ବୋରିସ୍ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି। ରୋମାନିଆରେ ବନ୍ୟା ଯୋଗୁଁ 6 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଷ୍ଟ୍ରିଆରେ ବନ୍ୟା ମୁକାବିଲା ବେଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କର ମୃତ୍ୟୁ ହେବା ସହ ପୋଲାଣ୍ଡର ଦକ୍ଷିଣ ପଶ୍ଚିମ ଭାଗରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ମଧ୍ୟ ଅଧିକ ବର୍ଷା ଏବଂ ଜୋର୍ରେ ପବନ ବହିବ ବୋଲି ସେଠାକାର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଶକ୍ତିଶାଳୀ ବାତ୍ୟା ବେବିଙ୍କା ଆଜି ସାଂଘାଇର ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ ବହିବା ଯୋଗୁଁ ବିମାନ ଚଳାଚଳ ବାତିଲ ହୋଇଥିବା ବେଳେ ସଡ଼କ ପଥରେ ଯୋଗାଯୋଗ ମଧ୍ୟ ବନ୍ଦ ରହିଛି। ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ଚୀନ୍ର ସରକାରୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଆନ୍ତର୍ଜାତିକ ଓଜନ ସ୍ତର ସଂରକ୍ଷଣ ଦିବସ ଆଜି ପାଳନ କରାଯାଉଛି। ଓଜନ ସ୍ତର ପୃଥିବୀକୁ ସୂର୍ଯ୍ୟକିରଣର କ୍ଷତିକାରକ ଅଂଶରୁ ରକ୍ଷା କରିଥାଏ। ତେବେ ସାଧାରଣ ଭାବରେ ବ୍ୟବହାର ହେଉଥିବା ଅନେକ ରାସାୟନିକ ପଦାର୍ଥ ଦ୍ୱାରା ଓଜନ ସ୍ତର କ୍ଷତି ପହଞ୍ଚାଇଥାଏ। ଓଜନ ସ୍ତରର ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30ରେ ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ସ୍ୱଚ୍ଛ ଭାରତ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବ ଜିତେନ୍ଦ୍ର ଶ୍ରୀବାସ୍ତବ ଏବଂ ପୂର୍ତ୍ତ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ଅନିତା ମୀନା ବିଶେଷଜ୍ଞ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123344444 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଜି ରାତି 9:30ରେ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଏହା ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆର୍ ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ରାଜସ୍ଥାନର ସିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 18 ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଟ୍ରକ୍ ସହ ଗୋଟିଏ ଜିପ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସିରୋହି ପୁଲିସ୍ ଅଧୀକ୍ଷକ ଅନିଲ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରାୟ 27 ଜଣ ଲୋକଙ୍କୁ ନେଇ ଯାଉଥିବା ସମ୍ପୃକ୍ତ ଜିପ୍ଟି ଭୁଲ୍ପଟେ ଯିବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ତେବେ ପୁଲିସ୍ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହିତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍କିଟାଲ୍ରେ ଭର୍ତ୍ତି କରିଛି। ଉଦୟପୁର ଜିଲ୍ଲାର ଉଗ୍ନସାଗର ଅଞ୍ଚଳରେ ଏହି ଯାତ୍ରୀମାନେ ପାଲିକୁ ଯାଉଥିଲେ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚୀନ୍ର ହୁଲୁନ୍ବୁରିଠାରେ ଆଜି ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଚୀନ୍କୁ 3-0, ଜାପାନକୁ 5-1, ମାଲେସିଆକୁ 8-1 ଏବଂ କୋରିଆକୁ 3-1 ଏବଂ ପାକିସ୍ତାନକୁ 2-1 ପରାସ୍ତ କରି ଅପରାଜେୟ ରହିଛି। ମୁଖ୍ୟସମ୍ବାଦଗୁଡ଼ିକ ପୁଣିଥରେ ପ୍ୟାରିସ୍ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଧାର୍ଯ୍ୟ ଲକ୍ଷ୍ୟକୁ 9 ବର୍ଷ ପୂର୍ବରୁ ପୂରଣ କରିଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଶେଷ ହେଉଛି ପ୍ରଚାର, ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ। ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଜୋର୍ ଧରିଲା ପ୍ରଚାର କାର୍ଯ୍ୟ, ଆସନ୍ତା ଶନିବାର ଦିନ ମତଦାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।